ଆକାଶବାଣୀ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ପ୍ରଚାର କଲେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର ଚାରୋଟି ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଇରାନ୍ରେ ଆସନ୍ତା ଜୁନ୍ 28 ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ। ଇରାନ୍ର ଦିବଂଗତ ରାଷ୍ଟ୍ରପତି ଏବଂ ବୈଦେଶିକ ମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର। କେରଳର ବିଭିନ୍ନ ଜିଲ୍ଲାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଇଏମ୍ଡିର ସତର୍କ ସୂଚନା। ଏବଂ ଆଇପିଏଲ୍ର ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା, ଟସ୍ ଜିତି ସନ୍ରାଇଜର୍ସର ବ୍ୟାଟିଂ ନିଷ୍ପତ୍ତି। ବିଜେପିର ବରିଷ୍ଠ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ନିର୍ବାଚନ ପ୍ରଚାର କରିଛନ୍ତି। ବିଏସ୍ପି ଏବଂ ସମାଜବାଦୀ ପାର୍ଟିକୁ ଲକ୍ଷ୍ୟ କରି ସେ କହିଛନ୍ତି ଏହି ଦଳଗୁଡ଼ିକ ଅପରାଧିକ ତତ୍ତ୍ୱମାନଙ୍କୁ ପ୍ରୋହାହନ ଦେଉଛନ୍ତି। ଶ୍ରୀ ମୋଦି କହିଛନ୍ତି ପୂର୍ବ ସରକାର ସମୟରେ ମାଫିଆମାନଙ୍କୁ ସମର୍ଥନ ଦିଆଯାଉଥିଲା, ଫଳରେ ସେମାନେ ଗରିବ ଓ ଅବହେଳିତ ଲୋକଙ୍କ ଜମି ହଡ଼ପ କରୁଥିଲେ। ତେବେ ବିଜେପି କ୍ଷମତାକୁ ଆସିବା ପରେ ଏହି ଅପରାଧୀମାନେ ଜେଲ୍ରେ ଦଣ୍ଡ ଭୋଗୁଛନ୍ତି ବୋଲି ସେ କହିଛନ୍ତି। ପ୍ରୟାଗରାଜରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ନିରଜ ତ୍ରିପାଠୀ ଏବଂ ଫୁଲପୁର ନିର୍ବାଚନ ମଣ୍ଡଳୀର ପ୍ରବୀଣ ପଟେଲଙ୍କ ପାଇଁ ପ୍ରଧାନମନ୍ତ୍ରୀ ପ୍ରଚାର କରିଛନ୍ତି। ସେହିପରି ବାରାଣସୀ ସଂସଦୀୟ କ୍ଷେତ୍ରରେ ଶ୍ରୀ ମୋଦି 25,000ରୁ ଅଧିକ ମହିଳାଙ୍କ ସହ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଛନ୍ତି। ପରେ ସେ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟର ମାତୃଶକ୍ତି ସମ୍ମିଳନୀରେ ଯୋଗ ଦେଇଛନ୍ତି। ସେଠାରେ ସେ ବାରାଣସୀର କିଛି ଗୃହିଣୀ, ଶିକ୍ଷକ, ଡାକ୍ତର, ବ୍ୟବସାୟୀ, ଆଇନଜୀବୀ ଏବଂ କ୍ରୀଡ଼ାବିତ୍ମାନଙ୍କ ସହ ଆଲୋଚନା କରିଛନ୍ତି। ସୂଚନା ଅନୁସାରେ ଶ୍ରୀ ମୋଦି ଆଜି ବାରାଣସୀରେ ରାତ୍ରିଯାପନ କରି ଆସନ୍ତାକାଲି ଉତ୍ତରପ୍ରଦେଶରେ ଆଉ 2 ର୍ୟାଲିରେ ଯୋଗ ଦେଇ ଜନସଭାକୁ ସମ୍ବୋଧନ କରିବେ। ଅନ୍ୟପକ୍ଷରେ ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ବଳରାମପୁର, ସିଦ୍ଧାର୍ଥନଗର, ସନ୍ଥ କବିନଗର ବସ୍ତି ଏବଂ ଆଜମଗଡ଼ ଜିଲ୍ଲାରେ ବିଭିନ୍ନ ର୍ୟାଲିକୁ ସମ୍ବୋଧିତ କରିଛନ୍ତି। ରାଜ୍ୟରେ ପ୍ରତ୍ୟେକ ଅପରାଧୀ ଏବଂ ମାଫିଆମାନଙ୍କ ସହ ସମାଜବାଦୀ ପାର୍ଟିର ସମ୍ପର୍କ ରହିଛି ବୋଲି ଶ୍ରୀ ଯୋଗୀ ଅଭିଯୋଗ କରିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଆଜି ବଧୋହିରେ ଟିଏମ୍ସି ପ୍ରାର୍ଥୀ ଲଳିତେଶପତି ତ୍ରିପାଠୀଙ୍କ ସପକ୍ଷରେ ପ୍ରଚାର କରି କହିଛନ୍ତି ବିଜେପି ଦେଶରେ 140 ଆସନ ମଧ୍ୟ ଜିତିପାରିବ ନାହିଁ। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଓଡ଼ିଶାର 4 ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ନିବେଦନ କରିଛନ୍ତି। ପୂର୍ବାହ୍ନରେ ସମ୍ଭଲପୁରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି ପାଇକ ବିଦ୍ରୋହକୁ ସମ୍ମାନ ଜଣାଇ ମୋଦି ସରକାର ଡାକଟିକଟ ପ୍ରଚଳନ କରିଛନ୍ତି। ଓଡ଼ିଶାରେ ଯଥେଷ୍ଟ ଖଣିଜ ସମ୍ପଦ ଥିଲେ ମଧ୍ୟ ତାହାର ସଦୁପଯୋଗ ହେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ଭଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଦଳର ବହୁ ରାଜ୍ୟସ୍ତରୀୟ ନେତା ଏବଂ କର୍ମୀ ଉପସ୍ଥିତ ଥିଲେ। ସମାବେଶ ସମାପନ ପରେ ଶ୍ରୀ ଶାହା ସମଲେଇ ମନ୍ଦିର ଯାଇ ମା'ଙ୍କର ଦର୍ଶନ କରିଥିଲେ। ଏହାପରେ କେନ୍ଦୁଝର, ଢେଙ୍କାନାଳ ଏବଂ ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଶ୍ରୀ ଶାହା ନିର୍ବାଚନୀ ପ୍ରଚାର କରିଥିଲେ। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଲେ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ସ୍ୱତନ୍ତ୍ର ଡାକ୍ତରଖାନା, ଚିଟ୍ଫଣ୍ଡ ଜମାକାରୀଙ୍କୁ ଅର୍ଥ ଫେରସ୍ତ, ରତ୍ନଭଣ୍ଡାର ଖୋଲିବା କାର୍ଯ୍ୟ କରାଯିବ ବୋଲି ଶ୍ରୀ ଶାହା ପ୍ରତିଶ୍ରତି ଦେଇଥିଲେ। ଜଗନ୍ନାଥ ସଂସ୍କୃତି ଜାଣିଥିବା ଏବଂ ଓଡ଼ିଆ କହିପାରୁଥିବା ଜଣେ ବ୍ୟକ୍ତିଙ୍କୁ ବିଜେପି ଓଡ଼ିଶାର ଶାସନଭାର ଦେବା ସହ ଓଡ଼ିଶାର ଖଣିଜ ସମ୍ପଦ ଲୁଟ୍ କାରବାରକୁ ବନ୍ଦ କରାଯିବ ବୋଲି ସେ କହିଥିଲେ। ଓଡ଼ିଶାରେ ଏଥର ସରକାର ଗଢ଼ିବା ପାଇଁ ବିଜେପି ପ୍ରାର୍ଥୀମାନଙ୍କୁ ଭୋଟ୍ ଦେଇ 75 ଆସନରେ ବିଜୟୀ କରାଇବାକୁ ଶ୍ରୀ ଶାହା ନିବେଦନ କରିଥିଲେ। ସୂଚନାଯୋଗ୍ୟ, ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଉଦ୍ଦେଶ୍ୟରେ ଆସନ୍ତାକାଲି ରାମାୟଣ ଧାରାବାହିକର ରାମ ଅରୁଣ ଗଭୀଲ ଓଡ଼ିଶା ଆସୁଥିବାବେଳେ 23 ତାରିଖରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରିବେ ବୋଲି ଦଳୀୟ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଆମ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଜି ଜାମସେଦପୁରରେ ଏକ ନିର୍ବାଚନ ର୍ୟାଲିକୁ ସମ୍ବୋଧିତ କରିଛନ୍ତି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେଲ୍ ପଠାଇବା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ଶ୍ରୀ କେଜରିୱାଲ କହିଛନ୍ତି। ଶ୍ରୀ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛନ୍ତି ବୋଲି ସେ କହିଛନ୍ତି। ହେମନ୍ତ ସୋରେନ ଦେଶର ଆଦିବାସୀ ସମ୍ପ୍ରଦାୟର ଜଣେ ବଡ଼ ନେତା ବୋଲି କହିବା ସହ ଝାଡ଼ଖଣ୍ଡକୁ ଏକ ଅଲଗା ରାଜ୍ୟ କରିବା ପାଇଁ ଜେଏମ୍ଏମ୍ ନେତା ଶିବୁ ସୋରେନ୍ କଠିନ ସଂଘର୍ଷ କରିଥିଲେ ବୋଲି ସେ ଅଭିହିତ କରିଛନ୍ତି। ରାଜ୍ୟର ବହୁଡ଼ାଗୁଡ଼ା ବିଧାନସଭା ଆସନର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ସମୀର ମହାନ୍ତି ଜେଏମ୍ଏମ୍ ପ୍ରାର୍ଥୀ ଭାବେ ଜାମସେଦପୁରରୁ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ବିରୁଦ୍ଧରେ ବିଜେପି ପ୍ରାର୍ଥୀ ବିଦ୍ୟୁତ୍ ବରଣ ମହତୋ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆସନ୍ତା 25 ତାରିଖରେ ଜାମସେଦପୁରରେ ମତଦାନ ହେବ। ଇରାନ୍ ରାଷ୍ଟ୍ରପତି ଇବ୍ରାହିମ୍ ରାଇସି ଏବଂ ସେଠାକାର ବୈଦେଶିକ ମନ୍ତ୍ରୀ ହୋସେନ ଅମିର ଅବଦୁଲ୍ଲା ହିଆନ୍ଙ୍କ ମୃତ୍ୟୁରେ ଭାରତ ଆଜି ରାଷ୍ଟ୍ରୀୟ ଶୋକ ପାଳନ କରୁଛି। ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି। ଆସନ୍ତା ଜୁନ୍ 28 ତାରିଖରେ ଇରାନ୍ରେ ରାଷ୍ଟ୍ରପତି ନିର୍ବାଚନ କରାଯିବ। ଇରାନ୍ର କାର୍ଯ୍ୟକାରୀ ରାଷ୍ଟ୍ରପତି ମହମ୍ମଦ ମଖବର, ନ୍ୟାୟପାଳିକା ମୁଖ୍ୟ ଘୋଲାମ ହୋସେନ ମୋହସେନି ଏଜେଇ, ସଂସଦର ବାଚସ୍କତି ମହମ୍ମଦ ବକର କାଲିଓଫ, ଆଇନ ବ୍ୟାପାର ଉପାଧ୍ୟକ୍ଷ ମହମ୍ମଦ ଦେହକାନ ଏବଂ ଇରାନ୍ ସମ୍ଭିଧାନ ପରିଷଦ ଓ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ନିଷ୍ପଭି ନିଆଯାଇଛି। ଇରାନ୍ ରାଷ୍ଟ୍ରପତି ଇବ୍ରାହିମ୍ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ହୁସେନ ଅମିର ଅବଦୁଲ୍ଲାହିଙ୍କ ବିୟୋଗରେ ଗଭୀର ସମବେଦନା ଜଣାଇବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନୂଆଦିଲ୍ଲୀସ୍ଥିତ ଇରାନ୍ ଦୂତାବାସ ପରିଦର୍ଶନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଇରାନ୍ ସମ୍ପର୍କରେ ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ଭାରତର ବନ୍ଧୁ ଭାବରେ ସେମାନେ ସର୍ବଦା ସ୍କରଣୀୟ ହୋଇ ରହିବେ। ଏଭଳି କଠିନ ସମୟରେ ଭାରତ ସରକାର ଇରାନ୍ର ଜନସାଧାରଣଙ୍କ ସହ ଏକଜୁଟ୍ ହୋଇ ଛିଡ଼ା ହୋଇଛନ୍ତି ବୋଲି ସେ କହିଛନ୍ତି। କ୍ରମାଗତ ତାପମାତ୍ରା ବୃଦ୍ଧି ପାଉଥିବାରୁ ଦିଲ୍ଲୀରେ ପ୍ରବଳ ଗରମ ଅନୁଭୂତ ହେଉଛି। ଆସନ୍ତା 4 ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି। ଗ୍ରୀଷ୍ମ ପ୍ରବାହ ଜନିତ ତାପମାତ୍ରା ବୃଦ୍ଧି ଯୋଗୁଁ ରାଜଧାନୀ ଦିଲ୍ଲୀରେ ବିଦ୍ୟୁତ୍ ଚାହିଦା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଆଜି ଅପରାହ୍ନରେ ସହରର ସର୍ବୋଚ୍ଚ ବିଦ୍ୟୁତ୍ ଚାହିଦା ପୂର୍ବ ସମସ୍ତ ରେକର୍ଡ ଭାଙ୍ଗି 7,717 ମେଗାୱାଟ୍ରେ ପହଞ୍ଚିଛି। 2022 ଜୁନ୍ ମାସରେ ଦିଲ୍ଲୀର ସର୍ବୋଚ୍ଚ ବିଦ୍ୟୁତ୍ ଚାହିଦା 7,695 ମେଗାୱାଟ୍ ରେକର୍ଡ କରାଯାଇଥିଲା ବୋଲି ଦିଲ୍ଲୀର ଷ୍ଟେଟ୍ ଲୋଡ୍ ଡିସ୍ପାଚ୍ ସେଣ୍ଟର ପକ୍ଷରୁ କୁହାଯାଇଛି। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ ସରକାରୀ, ଘରୋଇ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପାଇଁ ଆସନ୍ତା ମାସ 30 ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। କେରଳରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି ଅନୁମାନ କରିଛି। ରାଜ୍ୟର ପଥନମ୍ଥିଟା ଇଡୁକି ଜିଲ୍ଲାରେ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ତିରୁବନନ୍ତପୁରମ୍, କୋଲ୍ଲାମ, ଆଲାପୁଜା, କୋଟାୟମ୍, ଏର୍ଣ୍ଣାକୁଲମ୍, ତ୍ରିଶୁର, ପଲାକାଡ୍ ଏବଂ ମଲ୍ଲପୁରମ୍ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ରାଜ୍ୟରେ ଆଜି ପ୍ରବଳ ବର୍ଷା ହୋଇଥିବା ବେଳେ ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ପ୍ରବଳ ପବନ ବହିବାକୁ ଥିବାବେଳେ ମହ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଲଘୁଚାପରେ ପରିଣତ ହେବ ଏବଂ 24 ତାରିଖରେ ଏହା ଗଭୀର ଅବପାତରେ ପରିଣତ ହୋଇ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା କରାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି 60-70 କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ଥିବାରୁ ଆସନ୍ତା 25 ତାରିଖ ଯାଏଁ ସମୁଦ୍ର ମଧ୍ୟକୁ ଯିବାକୁ ମହ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ଚଳିତ ଆଇପିଏଲ୍ କ୍ରିକେଟ୍ର ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଆଜି ଅହମ୍ମଦାବାଦଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ଏହି ମ୍ୟାଚ୍ର ବିଜେତା ସିଧାସଳଖ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ପ୍ରଚାର କଲେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର 4 ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଇରାନ୍ରେ ଆସନ୍ତା ଜୁନ୍ 28 ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ। ଇରାନ୍ର ଦିବଂଗତ ରାଷ୍ଟ୍ରପତି ଏବଂ ବୈଦେଶିକ ମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର। କେରଳର ବିଭିନ୍ନ ଜିଲ୍ଲାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଇଏମ୍ଡିର ସତର୍କ ସୂଚନା ଏବଂ ଆଇପିଏଲ୍ରେ ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା। ଟସ୍ ଜିତି ସନ୍ରାଇଜର୍ସର ବ୍ୟାଟିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।